ଦ୍ୱିତୀୟ ସାମୁଏଲ ଅଧ୍ୟାୟ 20। ସେ ସମୟରେ ବିନ୍ୟାମିନ୍ୟ ବିକ୍ରିର ପୁତ୍ର ସେବ ନାମରେ ଜଣେ ପାପାଧମ ଲୋକ ସେଠାରେ ଥିଲା। ପୁଣି ସେ ତୁରି ବଜାଇ କହିଲା, ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିମ୍ବା ଯିଶୁର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ। ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାଦଗମନରୁ ଫେରି ବିକ୍ରିର ପୁତ୍ର ସେବର ପଶ୍ଚାଦଗମନ କଲେ। ମାତ୍ର ଜର୍ଦ୍ଦନଠାରୁ ଜେରୁସାଲମ ପର୍ଯ୍ୟନ୍ତ ଜିହୁଦା ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ। ଏଉତାରେ ଦାଉଦ ଜେରୁସାଲମକୁ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଯେଉଁ 10 ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ିଯାଇଥିଲେ ସେମାନଙ୍କୁ ପ୍ରହରୀ ଗୃହରେ ରଖି ପଡ଼ି ଯୋଗାଇଲେ, ମାତ୍ର ସେମାନଙ୍କର ସହବାସ କଲେ ନାହିଁ। ଏଣୁ ସେମାନେ ମରଣଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ। ଏଉତାରେ ରାଜା ଅମାସାକୁ କହିଲେ, 3 ଦିନ ମଧ୍ୟରେ ଜିହୁଦାର ଲୋକମାନଙ୍କୁ ଡକାଇ ମୋ କତିରେ ଏକତ୍ର କର ଓ ତୁମ୍ଭେ ଏଠାରେ ଉପସ୍ଥିତ ହୁଅ। ତେଣୁ ଅମାସା ଜିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା। ତହିଁରେ ଦାଉଦ ଅବିଷୟକୁ କହିଲେ, ଏବେ ଅବସାଲମ ଅପେକ୍ଷା ବିକ୍ରିର ପୁତ୍ର ସେବ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋଇଲେ ସେ ପ୍ରାଚୀର ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ। ଏଣୁ ଜୟବ୍ର ଲୋକ ଓ କରେଥିୟ ଓ ପଲେଥିୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ବିକ୍ରିର ପୁତ୍ର ସେବର ପଛେ ପଛେ ଗୋଡ଼ାଇବାକୁ ଜେରୁସାଲମରୁ ବାହାରିଲେ। ସେମାନେ ଗିବିଅନସ୍ଥ ବୃହତ୍ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ ଅମାସା ସେମାନଙ୍କର ସମ୍ମୁଖବର୍ତ୍ତୀ ହେଲା। ସେ ସମୟରେ ଜୟବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବୋଧ ଖଡ଼ଗ ତାହାର କଟି ଦେଶରେ ବନ୍ଧା ଥିଲା। ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା। ଏଥିରେ ଜୟବ ଅମାସାକୁ ପଚାରିଲା, କି ଭାଇ ତୁମ୍ଭର ମଙ୍ଗଳ? ତେଣୁ ଜୟବ ଅମାସାକୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା, ମାତ୍ର ଜୟବର ହସ୍ତସ୍ଥିତ ଖଡ଼ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ। ତେଣୁ ଜୟବ ସେହି ଖଡ଼ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ, ତହିଁରେ ହିଁ ସେ ମଲା। ଏଉତାରେ ଜୟବ ଓ ତାହାର ଭ୍ରାତା ଅବିଷୟ ବିକ୍ରିର ପୁତ୍ର ସେବର ପଛେ ଗୋଡ଼ାଇଲେ। ଏଥିମଧ୍ୟରେ ଜୟବର ଜଣେ ଯୁବା ଲୋକ ତାହା ନିକଟରେ ଠିଆ ହୋଇ କହିଲା, ଯେ ଜୟବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ ସେ ଜୟବର ପଛେ ଯାଉ। ସେ ସମୟରେ ଅମାସା ରାଜଦଣ୍ଡ ମଧ୍ୟରେ ଆପଣା ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜଦଣ୍ଡରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା। ଅମାସା ରାଜଦଣ୍ଡରୁ ଅନ୍ତର କରାଯାନ୍ତେ ସମସ୍ତ ଲୋକ ବିକ୍ରିର ପୁତ୍ର ସେବର ପଛେ ଗୋଡ଼ାଇବା ପାଇଁ ଜୟବର ଅନୁଗମୀ ହେଲେ। ଏଉତାରେ ଜୟବ ଇସ୍ରାଏଲର ଯାବତୀୟ ବଂଶ ମଧ୍ୟ ଦେଇ ଆବେଲ ଓ ବୈଥମାଖା ଓ ସମସ୍ତ ବେରିମ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା। ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ। ପୁଣି ସେମାନେ ଆସି ବୈଥମାଖା ସ୍ଥିତ ଆବେଲରେ ସେବକୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ, ତାହା ଗଡ଼ ପାଚେରୀ ନିକଟରେ ନିର୍ମିତ ହେଲା। ତହିଁରେ ଜୟବର ସମସ୍ତ ସଙ୍ଗୀ ଲୋକ ପାଚେରୀ ଭୂମିସାତ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ। ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, ଶୁଣ ଶୁଣ, ମୁଁ ବିନୟ କରୁଅଛି, ଜୟକୁ ଏ ସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ, ମୁଁ ତାହା ସଙ୍ଗରେ କଥାବାର୍ତ୍ତା କରିବି। ତେଣୁ ସେ ତାହା ନିକଟକୁ ଆସନ୍ତେ ସେ ସ୍ତ୍ରୀ ପଚାରିଲା, ଆପଣ କ'ଣ ଜୟବ? ସେ ଉତ୍ତର କଲା, ହଁ। ତେବେ ସେ ସ୍ତ୍ରୀ ତାହାକୁ କହିଲା, ଆପଣା ଦାସୀର କଥା ଶୁଣନ୍ତୁ। ସେ ଉତ୍ତର କଲା, ମୁଁ ଶୁଣୁଅଛି। ତେଣୁ ସେ କହିଲା, ପୂର୍ବକାଳରେ ଲୋକମାନେ କହୁଥାନ୍ତି, ଲୋକେ ଆବେଲରେ ଅବଶ୍ୟ ପରାମର୍ଶ ପଚାରିବେ, ଆଉ ଏହି ରୂପେ ସେମାନେ କାର୍ଯ୍ୟ ସମାପ୍ତ କଲେ। ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ। ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି, ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ? ଏଥିରେ ଜୟବ ଉତ୍ତର କରି କହିଲା, ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି ତାହା ମୋଠାରୁ ଦୂର ହେଉ, କଥା ସେପରି ନୁହେଁ। ମାତ୍ର ବିକ୍ରିର ପୁତ୍ର ସେବ ନାମରେ ଜଣେ ଇଫ୍ରାଇମ୍ ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି, କେବଳ ତାହାକୁ ସମର୍ପି ଦିଅ, ତେବେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି। ତେଣୁ ସେ ସ୍ତ୍ରୀ ଜୟବକୁ କହିଲା, ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ। ଏଉତରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା, ତେଣୁ ଲୋକମାନେ ବିକ୍ରିର ପୁତ୍ର ସେବର ମସ୍ତକ କାଟି ଜୟାବ ନିକଟକୁ ବାହାରେ ପକାଇଦେଲେ। ତେଣୁ ସେ ତୁରି ବଜାନ୍ତେ ଲୋକମାନେ ନଗରରୁ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣାପଣା ତମ୍ବୁକୁ ଗଲେ। ପୁଣି ଜୟାବ ଜିରୁସାଲମକୁ ରାଜାଙ୍କ କତିକି ଫେରିଗଲା। ସେ ସମୟରେ ଜୟାବ ଇସ୍ରାଏଲର ସମସ୍ତ ସୈନ୍ୟ ଦଳର ଉପରେ ଥିଲା, ପୁଣି ଜିହୋଆଦର ପୁତ୍ର ବନାୟ କରେଥିୟ ଓ ପଲେଥିୟମାନଙ୍କ ଉପରେ ଥିଲା, ଆଉ ଅଦରାମ ବେଠିକର୍ମର ଅଧ୍ୟକ୍ଷ ଥିଲା ଓ ଅହିଲୁଦ୍ର ପୁତ୍ର ଜିହୋସାପଟ ଇତିହାସ ଲେଖକ, ସିବା ଲେଖକ ଥିଲା, ପୁଣି ସାଦକ ଓ ଅବିଆଥର ଯାଜକ ଥିଲେ, ପୁଣି ଜାଇରିୟ ଇରା ମଧ୍ୟ ଦାଉଦଙ୍କର ଯାଜକ ଥିଲା।